ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର ପହେଲା ମୁଖ୍ୟ ଖବର ଦେଶର ପ୍ରଧାନମନ୍ତ୍ରୀ ଭାବେ ତିନି ନମ୍ବର ଥର ଲାଗି ଆଉ କିଛି ସମୟ ଆଉଥରୁ ଶପଥ ନେବେ ଏନ୍ଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ଏବା ବାର ତାରିଖ ଦିନ ହେବା ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ସମାରୋହ ବାହାରିଲା ଜେଇଇ ଆଡଭାନ୍ସ 2024 ପରୀକ୍ଷାଫଳ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ହୋଇଛି ଉତ୍ସବମୁଖର ଆଉ ଏବେ 24 ଘଣ୍ଟା ଭିତରେ ସମ୍ବଲପୁର ଝାରସୁଗୁଡ଼ା ବୌଦ୍ଧ ଆଉ ନୂଆପଡ଼ା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୋକାଗଡ୍ଡି ସାଙ୍ଗେ ହୋଇପାରେ ବର୍ଷା ଏଥର ପୁରା ଖବର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ଆଜି ସଞ୍ଜବେଳା 7:15 ଲଗାତାର ତିନି ନମ୍ଘର ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମୋଦି ଆଉ ତାଙ୍କର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପଦ ଆଉ ଗୋପନୀୟତାର ଶପଥ ପାଠ କରାବେ। ଶପଥ ଗ୍ରହଣ ସମାରୋହଟି ଯୋଗ ଦେବାରକେ ପଡ଼ୋଶୀ ଦେଶମାନଙ୍କର ମୁଖିଆମାନଙ୍କୁ ନିୟୁକ୍ତ ଦିଆଯାଇଥିବାର ବେଳେ ସେମାନେ ଆସିକରି ନୂଆଦିଲ୍ଲୀନ ପହଞ୍ଚିଛନ୍। ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡ, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା, ସିଚିଲସ୍ର ଉପରାଷ୍ଟ୍ରପତି ମହମ୍ମଦ ଅଫିଫ୍, ମାଲଦୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ, ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥ ଆର୍ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂ ଟୋବ୍ଗେ ଶପଥ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ଆଗରୁ ଶ୍ରୀ ମୋଦି ନୂଆଦିଲ୍ଲୀର ରାଜଘାଟନ ମହାତ୍ମା ଗାନ୍ଧି ଆର୍ ସଦୈବ ଅଟଲନ ଆଘର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ସମାଧିତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍। ଇତାର ଛଡ଼ା ସେ ଜାତୀୟ ଯୁଦ୍ଧ ସ୍ମାରକୀ ନଭିଲ୍ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଇନ ଜନେଇ ଦେଇଯାଇପାରେ ଯେ ଅଷ୍ଟାଦଶ ଲୋକସଭାତି ବିଜେପି ନେତୃତ୍ୱତି ଏନ୍ଡିଏ 293 ଆସନ ଜିତିକରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ସେଆଡ଼େ ଆକାଶବାଣୀ କଟକ କେନ୍ଦ୍ର ତରଫୁ ଆଜି ସଞ୍ଜବେଳାର 6:45 ଓଡ଼ିଆ ଭାଷାତି ପ୍ରଧାନମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣ କରାଯିବ। ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ଚୟନ ବାଦେ ଭାରତୀୟ ଜନତା ପାର୍ଟି ସଂସଦୀୟ ବୋର୍ଡ ଚୂଡ଼ାନ୍ତ ନିଷ୍ପଭି ନେବା। ହେଥିଲାଗି ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ସମାରୋହ ଆବାକାଲ ବଦଲା 12 ଦିନ ହେବା ବୋଲି ରାଜ୍ୟ ବିଜେପିର ମୁଖପାତ୍ର ଯତୀନ ମହାନ୍ତି ସୂଚନା ଦେଇଛନ୍। ସୂଚନା ଅନୁସାରେ ଏବେ 11 ବିଜେପି ବିଧାୟକ ଦଳର ବୈଠକ ହେବା ଆଉ ସେନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା। ସେଆଡ଼େ ଭୁବନେଶ୍ୱର ଜନତା ମଇଦାନ ହେବାରକେ ଥିବା ଶପଥ ସମାରୋହଟି ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଆଉ ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ହେଥିଲାଗି ଜନତା ମଇଦାନ ପ୍ରସ୍ତୁତି ସାଙ୍ଗେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2024 ଫଳାଫଳ ଆଜି ବାହାରିଛି। ଏଥି ମୋଟ 48,248 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍। ଛାତ୍ରଛାତ୍ରୀମାନେ ଆଇଆଇଟି ଜେଇଇ ଆଡଭାନ୍ସର ୱେବ୍ସାଇଟ୍ www.jeeadb.ac.in ପରୀକ୍ଷାଫଳ ଦେଖିପାରିବେ। ଏବେ 10 କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ କାଉନ୍ସେଲିଂ ଜରିଏ ଦେଶର 23 ଆଇଆଇଟି ନାଁ ଲେଖାଇ ପାରିବେ। ରାଜ୍ୟର ଭିନ୍ ଭିନ୍ ବିଭାଗଟି ଅବସର ଉତ୍ତରୁ ଫେରଘା ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କର ତଥ୍ୟ ଜାଣବାରକେ ଗୃହ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମେଟ୍ଟି କର୍ମଚାରୀଙ୍କର ନାଁ, ପଦବୀ, ବିଭାଗର ନାଁ, ପୁନଃନିଯୁକ୍ତି ସମୟ ଆର୍ ଦରମା ବାବଦେ ଜାଣବାରକେ କୁହାଯାଇଛି। ରାଜ୍ୟ ଗୃହ ବିଭାଗର ୱେଷ୍ଟିଙ୍କ ତରଫ ଇ ବାବଦେ ପୁଲିସ୍ ମହାନିର୍ଦ୍ଦେଶକ, ନୂଆଦିଲ୍ଲୀରେ ଥିବା ଓଡ଼ିଶା ଭବନର ସିଇଓ, ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, ଜେଲ୍ ମହାନିର୍ଦ୍ଦେଶକ, ଓଡ଼ିଶା ପୁଲିସ୍, ଗୃହ ନିର୍ମାଣ ଆଉ କଲ୍ୟାଣ ନିଗମ, ଓଡ଼ିଶା ହାଇକୋର୍ଟର ରେଜିଷ୍ଟର, ଜୁଡିସିଆଲ ଏକାଡେମୀ ନିର୍ଦ୍ଦେଶକ, ପବ୍ଲିକ୍ ପ୍ରସିକ୍ୟୁସନ୍ ନିର୍ଦ୍ଦେଶକ, ରାଜ୍ୟ ସୈନିକ ବୋର୍ଡର ସଚିବ ଆଉ ରାଜ୍ୟ ଅତିଥି ଭବନର ମହାପ୍ରବନ୍ଧକଙ୍କୁ ଚିଠି ଲେଖାଯାଇଥିବାର ଜଣାପଡ଼ିଛି। ଆଜି ବିଶ୍ୱ ଅଭିଲେଖାଗାର ଦିବସ ପାଳନ କରାଯାଉଛି। ଅଭିଲେଖାଗାରର ଉପଯୋଗିତା ଆର୍ କାର୍ଯ୍ୟକାରିତା ବାବଦେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ 1907 June 9 ଦିନ ଆନ୍ତର୍ଜାତୀୟ ଅଭିଲେଖା ପରିଷଦ ତରଫ ବିଶ୍ୱ ଅଭିଲେଖାଗାର ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏ ବଛର ସାଇବର ଆର୍କାଇଭ୍ସ ବାର୍ତ୍ତା ନେଇକରି ବିଶ୍ୱ ଅଭିଲେଖାଗାର ଦିବସ ପାଳନ କରାଯାଉଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଉତ୍ସବମୁଖର ହୋଇଛି। ଦେବଦେବ ମହାଦେବ ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିହା ଲାଗି ପତର୍ପେଣି ବିଧି ହୋଇଯାଇଛି। ଆବାକାଲି ଦେବଦେବ ମହାଦେବ ଇ ବର୍ଷର କନ୍ୟା ପକ୍ଷ ଘରକେ ବରାତି ଯିବେ ଆର୍ ବ୍ରାହ୍ମ ମୁହୂର୍ତ୍ତଥି ଦେବଦେବତୀଙ୍କର ଲୌକିକ ବିହା ହେବା। ଆସୁନ୍ ଶୁଣମା ଇ ବାବଦେ ସମ୍ବାଦଦାତା ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ।
ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସଜେଇ ହେଲାନ ସମ୍ବଲପୁର ସହର। ଶୀତଳଷଷ୍ଠୀ ଯାତ୍ରା ମୂଲ ହେଇ ସାରିଥିବାର ବେଲ୍କେ ଦେବ ଦମ୍ପତିଙ୍କର ପତରପେଣି ଭିଲ୍ ସରିସାରିଛେ। ନନ୍ପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାପାଙ୍କର ପତରପେଣି ଆର୍ ନୃସିଂହନିଉତା କାର୍ଯ୍ୟକ୍ରମ ଭିଲ୍ ସରିଲାନ। ସେନ୍ତା ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ସହିତ ଅଲଗାର ଭିନ୍ ଭିନ୍ ଶିବଗୁଡ଼ିମାନଙ୍କେ ପତରପେଣି ସରିସାରିଛେ। ଆଜି ରାତ ସମିଆଥି ବାକି ଥିବାର ସବୁ ପଡ଼ାମାନଙ୍କର ହନୁମାନ ନିଉତା କାର୍ଯ୍ୟକ୍ରମ ହେବା। ଜଗତଜନନୀ ମା ପାର୍ବତୀଙ୍କୁ ଝି ହିସାବେ ପାଇକରି ଝିଘର ଲୋକ ବି ବନେ ଖୁସ୍ ଅଛନ୍। ନିଜର ଝିର ବିହା ଲାଗି ବିହା ସାଜୁ ଘିନି ସାରିଥିବାର ବେଲ୍କେ ସବୁ ପ୍ରକାରର ଖଞ୍ଜା ସାରିଲେନ। ଘରେ ଘରେ କୁନୁଆ ପହଞ୍ଚି ସାରିଥିବା ବେଲ୍କେ ରାଜ ବାହାରର କଳାକାର ବି ପହଞ୍ଚି ସାରିଲେନ। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଲାଗ ସମ୍ବଲପୁର ସହରକେ 10,000ରୁ ଅଧିକ କଳାକାର ଆସିବେ। ଆଇବା କାଲ ରାତ ସମିଆଥି ମହାଦେବଙ୍କର ବରାତ ବାହାରବା। ସେନ୍ତା 11 ତାରିଖ ପାହାନ୍ତିଆନୁ ଶୁଭ ମୁହୂର୍ତ୍ତ ଥି ମହାଦେବ ଆର୍ ମା ପାର୍ବତୀଙ୍କର ହାତଗଣ୍ଠି ପଡ଼ବା। 12 ତାରିଖ ଦେବଦମ୍ପତି ନଗର ବୁଲିକରି ଭକତମାନଙ୍କୁ ଯୁଗଲ ମୂର୍ତ୍ତି ଦର୍ଶନ ଦେବେ। ଶୀତଳଷଷ୍ଠୀ ଯାତ୍ରାକେ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବାର ଲାଗି ଜିଲ୍ଲା ପ୍ରଶାସନ ବି ତତ୍ପର ଅଛି।
ସେନ୍ତା ବରଗଡ଼ ଜିଲ୍ଲା ବରପାଲିନ ଶୀତଳଷଷ୍ଠୀ ଯାତ୍ରା ଲାଗି ଗଲାକାଲ ପତରପେଣି ହୋଇଯାଇଛି। ବାବା କପିଲେଶ୍ୱରଙ୍କର ସାଙ୍ଗେ ଜଗତଜନନୀ ପାର୍ବତୀଙ୍କର ବିହା ଲାଗି ହିମାଦ୍ରୀନଗରନ ପତରପେଣି କାର୍ଯ୍ୟକ୍ରମ ହୋଇଥିଲା। ପଦମପୂର୍ଣ୍ଣ ସ୍ୱପ୍ନେଶ୍ୱର ବାବା ଆର୍ ରାମେଶ୍ୱର ବାବାଙ୍କର ବିହା ଲାଗି ବି ପତରପେଣି ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ତିନି ରଥର 42ଟା ଚକା ତିଆରି କାମ ସରିଛି। ଶ୍ରୀନଗରନ ଥିବାର ଅସ୍ଥାୟୀ ରଥ ଖଲାନ ରଥର ପାଟଦଣ୍ଡା ଚୌପଟ କାମ ଚାଲିଛି। ତିନି ରଥର ତିନି ଭୂଇଁର ଲାଗି 12ଟା ଲେଖା ଚୌପଟ ଭୂଇଁଚଉତା କାଠଥି ବାକୁଡ଼ା ବିନ୍ଧ କାମ ମୂଲ ହୋଇଛି। ଇତାର ସଙ୍ଗେ ତିନି ରଥର ଚାରି ନାହାକା ତିଆରି ଲାଗି ପହେଲା ଖେପେ 2ଟା ଲେଖା 20 ଫୁଟିଆ ଧଅଁରା କାଠ ଯୋଗାଇ ଦିଆଯାଇଛି। ରୂପକାର ସେବକମାନେ କୋଣଗୁଜନ ଆର୍ ସିଂହ ବିଡ଼ାଲ କାମ ଖୁଦେଇ ସାଙ୍ଗେ ପାଲିସ କାମ କରୁଛନ୍। ଦୋଲବେଦୀ ଅସ୍ଥାୟୀ କମାର ସାଲ୍ଥି ଓଝା ସେବକମାନେ ଗୟଲ କଣ୍ଟା, ଭୂଇ କଣ୍ଟା ଆର୍ ବିଡ଼ିଆ କଣ୍ଟା ତିଆରି କରୁଛନ୍। ସିଆଡ଼େ 53 ବରଷ ଉତ୍ରୁ ଇବଚର 13 ଦିନିଆ ପକ୍ଷ ପଡ଼ୁଥିବାରୁ ଶ୍ରୀକ୍ଷେତ୍ର ପୁରୀନ ଏବା ମାସର 7 ତାରିଖ ଦିନ ଗୋଟେ ଦିନେ ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଆର୍ ଗୁଣ୍ଡିଚା ଯାତ୍ରା ହେବା। ସବୁ ନୀତିକାନ୍ତି ଆର୍ ରଥଘିଚା ଯେନ୍ତା ଶୃଙ୍ଖଳିତ ଭାବେ ହୋଇପାରବା ହେଥିଲାଗି ଗଲାକାଲ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାଥି ବୈଠକ ହୋଇଯାଇଛି। ସ୍ନାତକ ମେଡିକାଲ ପାଠ୍ୟକ୍ରମ ଲାଗି ଜାତୀୟ ଯୋଗ୍ୟତା ପ୍ରବେଶିକା ନିଟ୍ ୟୁଜି 2024 ପରୀକ୍ଷାର୍ଥୀ 1500ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିବାର ବେଳେ ହେତାର ସମୀକ୍ଷା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ଚାରିଜଣିଆ କମିଟି ଗଠନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂହ ଗୋଟିଏ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍। ସେ କହିଛନ୍ତି ଯେ କେନ୍ଦ୍ରୀୟ ଲୋକସଭା ଆୟୋଗ ୟୁପିଏସ୍ସିର ଜଣେ ଆଗର ଅଧ୍ୟକ୍ଷ ଚାରିଜଣିଆ କମିଟିର ମୁଖିଆ ରହିବେ। କମିଟି ହପ୍ତେ ଭିତରେ ତାଙ୍କର ସୁପାରିଶ ଦେବେ। ଇନ ଜଣାଇ ଦିଆଯାଇପାରେ ଯେ ଗଲା ମେ ମାସର 5 ତାରିଖ ଦିନ ନିଟ୍ ପରୀକ୍ଷା ହୋଇଥିଲା ଆଉ ପରୀକ୍ଷା ଫଲ ଗଲା 4 ତାରିଖ ଦିନ ବାହାରିଥିଲା। ହେଲେ ଏହି ପରୀକ୍ଷାର୍ଥୀ ଅନିୟମିତତାକେ ନେଇକରି ପରୀକ୍ଷାର୍ଥୀମାନେ ଅଭିଯୋଗ କରିବାର ସଙ୍ଗେ ଫେର ଘାଏ ପରୀକ୍ଷା ଦାବି କରୁଛନ୍। ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଲାଗି ରାଜ୍ୟର ଭିନ୍ ଭିନ୍ କୋର୍ଟମାନଙ୍କୁ ବିଚାରାଧୀନ ଥିବା ପୂର୍ଣ୍ଣ ମକଦ୍ଦମାମାନଙ୍କର ସଂଖ୍ୟା କମିଛି। ଅଦାଲତମାନଙ୍କୁ ବିଚାରାଧୀନ ଥିବା 30 ବର୍ଷରୁ ଅଧିକ ପୂର୍ଣ୍ଣ ମକଦ୍ଦମାମାନଙ୍କୁ ଅଗ୍ରାଧିକାର ବିଚାର କରାଯାଉଛି। ଏଥିଲାଗି ପୂର୍ଣ୍ଣ ମାମଲାର ସଂଖ୍ୟା 3,112 କମିଛି ବୋଲି ନ୍ୟାସନାଲ୍ ଜୁଡିସିଆଲ୍ ଡାଟା ଗ୍ରିଡ୍ନୁ ଜଣାପଡ଼ିଛି। ଏହାଛିନ୍ ରାଜ୍ୟର ଭିନ୍ ଭିନ୍ ଅଦାଲତଟି ମୋଟ 16,22,571 ମାମଲା ବିଚାରାଧୀନ ଅଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲି ଓଡ଼ିଶାକେ ପହଞ୍ଚଥିବାର ବେଳେ ମାଲକାନଗିରି ଜିଲ୍ଲାର ଭିନ୍ ଭିନ୍ ଇଲାକାନ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ମିଳିଥିବା ସୂଚନା ଅନୁସାରେ ସ୍ୱାଭାବିକ ସମୟାନୁ 4 ଦିନ ଆଗ ମୌସୁମୀ ଓଡ଼ିଶାକେ ଢୁକିଛି। ଏବେ 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ ଆର୍ ନୂଆପଡ଼ା ସହିତ ରାଜ୍ୟର 15ଟା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୁକାଗୋଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି। ସେଆଡ଼େ ଏବେ 4 ଦିନ ତକ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଇଲାକାନ ଗ୍ରୀଷ୍ମ ପ୍ରବାହ ଜାରି ରହିବା। ଏବେ ବୁଧବାର ତକ ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ ଆର୍ ନୂଆପଡ଼ା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। ଦେଶର ପ୍ରଧାନମନ୍ତ୍ରୀ ଭାବେ 3 ନମ୍ବର ଥର ଲାଗି ଆଉ କିଛି ସମୟ ଆଉଥରୁ ଶପଥ ନେବେ ଏନ୍ଡିଏର ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି। ଏବେ 12 ତାରିଖ ଦିନ ହେବା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ସମାରୋହ। ବାହାରିଲା ଜେଇଇ ଏଡଭାନ୍ସ 2024 ପରୀକ୍ଷା ଫଲ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ହୋଇଛି ଉତ୍ସବମୁଖର। ଆଉ ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ ଆର୍ ନୂଆପଡ଼ା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୁକାଗୋଡ଼ି ସାଙ୍ଗେ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା।